ओम शांति ओम शांति। आज 30 अगस्त 2026 आज अव्यक्त महावाक्य पुनरावृत्ति तारीख 13 अप्रैल 2011 मूल्य हेडिंग ज्वालामुखी अग्निस्वरूप जोगर शक्ति द्वारा संस्कार गुड़िकर संस्कार कर निजर चाली चलन चेहरा दृष्टि वृत्ति एवं संकल्प द्वारा बाबांकु प्रत्यक्ष कर। ज्वालामुखी अग्निस्वरूप जोगर शक्ति द्वारा संस्कार गुड़िकर संस्कार कर निजर चाली चलन चेहरा दृष्टि वृत्ति एवं संकल्प द्वारा बाबांकु प्रत्यक्ष कर। आज पिलामानंकर स्नेह स्नेहर सागर को मध्य निज पाखकु ढाकी आनिछि। बाप दादांकु खुशी लागुछि जे पिलामानंकर बाबांक प्रति बहुत भलो आंतरिक स्नेह रहिछि एवं सदा सर्वदा एही स्नेह आधार रे बाबांक समान निश्चित होइजिबे। एमिति भी बाप दादा मध्य एही स्नेहर विषय रे पिलामानंकु आगरे रखिछन्ति। तेबे आज पिलामाने निजर स्नेह रूपक तार रे बांधि स्नेहर सागर को मधुबन को विशेष भाव रे डाकी आनिछन्ति। एही भलि स्नेह सदा सर्वदा जाग्रत रही था। दिलाराम बाबांक पाखरे पिलामानंकर दिल रो स्नेह सदा सर्वदा पहुंचिबारे लागिछि किंतु क्रमान्वय हिसाब रे निश्चित अछि। बाबा एही कथा चाहूछन्ति जे स्नेहर लक्षण हेला सर्वदा समस्तंकर दिल भितरे दिलाराम बाबा साथीरे रही थांतु। कौनसी भी संतान एकुटिया न रहु सर्वदा जुगल हुई रही थाउ। तेणु चेक कर जे सर्वदा जुगल हुई रहुछ ना केबे केबे एकुटिया मध्य हुई जाउछ। काहेकि ना एकुटिया हेबा द्वारा माया मध्य सुजोग पाई जाउछि। सेथिपाई बाप दादा सबुबले कहुछन्ति दिलाराम को सर्वदा दिल भितरे रखी थाउ। एहाकु कहाजाए सच्चा एवं सदाकालर स्नेह। तेबे केबे केबे एकुटिया होई जाउछ ना सर्वदा साथीरे रहुछ। तेबे सबु पिला प्रतिज्ञा कोन करिछ विशेष करी मधुबन निवासी मानंक भितरे निशा रहिछि जे साथीरे अछु साथीरे जीवु एवं साथी होई राज्य करिबु। एमिति तो जेउ माने विशेष करी बहुत बहुत मीठा निमित्त होइथिबा संतान माने अछन्ति सेमान तो बाबांकु दिलर सहित कथा देइछन्ति एवं अधिकांश पिला वास्तविक रूपरे कार्यकारी मध्य करुछन्ति अर्थात सर्वदा जुगल होई रहुछन्ति किंतु समस्त समान नहंती। तेबे बाबा चाहूछन्ती प्रत्येक संतान विशेष करी निमित्त होइथिबा महारथी पिला माने तो अन्य मानंकु मध्य निजर चेहरा द्वारा बाबांकर साक्षात्कार कराई पारिबे। सेमानकर चेहरा एवं चाली चलन द्वारा बाबांकर प्रकाशमय चेहरा एवं ता सहित बाबांक भली न्यारा प्यारा चाली चलन रो साक्षात हुई चालीछि। ब्रह्मा बाबांकु तो देखिछ। ब्रह्मा बाबा अंतिम समय पर्यंत बाबांकर श्रीमत अनुसारे प्रत्येक मुरली रे केते थर बाबा बाबा शब्द कहिछन्ति गणती करी देख। प्रत्येक मुरली रे केते थर बाबा बाबा कहिछन्ति एवं निजर चेहरा द्वारा हाव भाव द्वारा वाणी द्वारा विशेष करी नयन एवं मस्तक द्वारा बाबांकु प्रत्यक्ष करिछन्ति। तुम्हें माने तो अनुभवी अट जहाँकि ब्रह्मा बाबांकु देखिले कौन अनुभव हेउथिला। बाप दादा केवल बाबा शब्द केही कहु नथिले सर्वदा समस्तंक मुखरु बाप दादा शब्द एकाठी बाहरुथिला एवं अनुभव मध्य हेउथिला। एही भलि निजर पितांकु अनुकरण कर। तुममानंकर चेहरा द्वारा वाणी द्वारा चाली चलन द्वारा दृष्टि द्वारा बाबांकर स्मृति स्वत ही देखिबा वालंक भितरे आसी जाउ। एबे बाबा देखुछन्ति जे तुममानंक भितरे अधिकांश पिलांकर एही संकल्प रहिछि जे आमे निजर चेहरा द्वारा बा वाणी द्वारा बा कर्म द्वारा बाबांकु किपरि प्रत्यक्ष करिबु। तेणु फलो फादर कर जेपरि ब्रह्मा बाबा निजर चाली चलन तथा चेहरा द्वारा दृष्टि द्वारा वृत्ति द्वारा संकल्प द्वारा सर्वदा बाबांकु प्रत्यक्ष करिथिले। तुम्हें माने तो अनुभव करिछन एकुटिया ब्रह्मांकु देखु नथिले बाप दादांकु ही देखुथिले। कारण कोन ब्रह्मा बाबा सर्वदा निजर नयनरे मस्तकरे बाबांकु समाहित करि नैथिले। तेणु तुम मानकर मध्य विशेष भावरे बाप दादांकु समाहित करिवार नयन मुखमंडल चाली चलन बाप दादांकु प्रत्यक्ष करू। तुमर प्रत्येक बाणी रे सिखाइबा वाला बाबा अनुभव हुवंतु। ये जहां भी कहउछन्ति एमानकु सिखाइबा वाला एहांक भितरे शक्ति भरिबा वाला सर्वशक्तिवान बाबा अटंती बा भगवान अटंती। एमाने सबु भगवानकर संतान भगवानकर छात्र अटंती भगवानकर अनुगामी नहंती किंतु प्रति पादरे पद्मर रोजगार जमा करिबा वाला अटंती। एबे समय मध्य तुममानकर सहयोगी हेबा पई प्रस्तुत अछि। परिस्थिति परिवर्तन हेउछि जेउ परिस्थिति न चाहिले मध्य भगवानकु मने पकाइ देउछि। तबे गुटी हेला समय एवं द्वितीय रे तुमे निमित्त होइथिबा दुईटी जक ग्रुप रो विशेषता रहिछि। गुटी हेला विशेष करी निमित्त होइथिबा मधुबन निवासी माने एवं द्वितीय रे बाबांक द्वारा निमित्त होइथिबा आत्मा ଯେଉଁମାନେ କି ମିଟିଂରେ ଆସିଛନ୍ତି। ତେବେ ବାପଦାଦା ଦେଖୁଛନ୍ତି ଯେ ମିଟିଂରେ ଆସିଥିବା ଅଧିକାଂଶ ପିଲାମାନଙ୍କର ଦିଲ ଭିତରେ ଏହି ଉମଙ୍ଗ ଉତ୍ସାହ ରହିଛି ଯେ ମୋତେ ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହିଁ ହେବ, ଚାହେ ନିଜର ଚେହେରାର ଭାବଭଙ୍ଗୀ ଦ୍ୱାରା, ବାଣୀ ଦ୍ୱାରା, ଚାହେ ଯେଉଁ ଆତ୍ମାମାନେ ସମ୍ବନ୍ଧ ସମ୍ପର୍କରେ ମଧ୍ୟ ଅଛନ୍ତି। ଆଜିକାଲି ତୁମମାନଙ୍କର ଆତ୍ମାମାନଙ୍କ ପ୍ରତି ରହିଥିବା କଲ୍ୟାଣର ଭାବନା କାରଣରୁ ଅନେକ ଆତ୍ମା ତୁମ ସହିତ ସମ୍ପର୍କରେ ମଧ୍ୟ ଆସୁଛନ୍ତି ଏବଂ ଆସିବାକୁ ମଧ୍ୟ ଚାହୁଁଛନ୍ତି। ଏହା ବ୍ୟତୀତ ବାପଦାଦା ତୁମମାନଙ୍କୁ ଯେଉଁ ମାନସିକ ସେବାର କାର୍ଯ୍ୟ ଦେଇଛନ୍ତି ସେଥିରେ ମଧ୍ୟ ଦେଖାଯାଉଛି ଯେଉଁମାନେ ଯୋଗଯୁକ୍ତ ହୋଇ ମାନସିକ ସେବାର ଅଭ୍ୟାସ କରୁଛନ୍ତି ତାହାର ପ୍ରକମ୍ପନ ଚାରିଆଡ଼େ କାହା ନା କାହା ପାଖରେ ନିଶ୍ଚିତ ପହଞ୍ଚୁଛି ଯେ ଆମକୁ କେଉଁଠାରୁ ଆଲୋକର କିରଣ, ସୁଖ ଶାନ୍ତିର ତରଙ୍ଗ ପ୍ରାପ୍ତ ହେଉଛି, କିନ୍ତୁ କେଉଁଠୁ ଆସୁଛି ତାହା ଏବେ ସ୍ପଷ୍ଟ ହୋଇନାହିଁ। ଆସୁଛି ନିଶ୍ଚିତ, କିନ୍ତୁ ଭାରତର ବାପଦାଦାଙ୍କର ପିଲାମାନଙ୍କଠାରୁ ଆସୁଛି ଏହା ଏବେ ସ୍ପଷ୍ଟ ହୋଇନାହିଁ, ନହେଲେ ତ ସମସ୍ତେ ଧାଇଁ ଆସିଥାନ୍ତି। ତେଣୁ ଏବେ ଆହୁରି ଶକ୍ତିଶାଳୀ କିରଣ ଏଭଳି ଆତ୍ମାମାନଙ୍କ ଉପରେ ପକାଅ ଯାହାକି ସେମାନେ ସ୍ପଷ୍ଟ ଭାବରେ ଜାଣିପାରିବେ। ଏବେ କିରଣ ପହଞ୍ଚିବା କେବଳ ଆରମ୍ଭ ହୋଇଛି, କିନ୍ତୁ ଅଳ୍ପ ଅଳ୍ପ କାହାର କାହାର କିରଣ ପହଞ୍ଚୁଛି। ଏବେ ଏହାକୁ ଆହୁରି ଶକ୍ତିଶାଳୀ କର। ଏଥିପାଇଁ ଯେଉଁ ସବୁ ବିଘ୍ନ ପଡୁଛି ସେଗୁଡ଼ିକ କିରଣ ପହଞ୍ଚିବା ସ୍ପଷ୍ଟ ନ ହେବାର କାରଣ ହୋଇଯାଉଛି। ଯୋଗ ତ ଲଗାଉଛ, ଅମୃତ ବେଳାରେ ମଧ୍ୟ ବସୁଛ, କିନ୍ତୁ ଜ୍ୱାଳାମୁଖୀ ଯୋଗ ସ୍ଥିତିର କମି ରହୁଛି। ଏହି କାରଣରୁ ପ୍ରଥମେ ତ ଯେଉଁ ଭକ୍ତମାନଙ୍କୁ ବା ଆତ୍ମାମାନଙ୍କୁ ତୁମେ କିରଣ ଦେଉଛ ତାହା ଏତେ ସ୍ପଷ୍ଟ ହେଉନାହିଁ, ଏବଂ ଦ୍ୱିତୀୟରେ ଜ୍ୱାଳାମୁଖୀ ଅଗ୍ନିସ୍ୱରୂପ ଯୋଗ ଶକ୍ତିଶାଳୀ ନ ହେବାରେ ବା କମି ହେବାରେ ତୁମର ସଂସ୍କାର ଯାହାକି ଏଥିରେ ବିଘ୍ନ ପକାଉଛି ସେହି ସଂସ୍କାରଗୁଡ଼ିକ ମଧ୍ୟ ସମାପ୍ତ ହେଉନାହିଁ। ପୁରୁଷାର୍ଥ ତ କରୁଛ, ସଂସ୍କାର ପରିବର୍ତ୍ତନ ହୋଇଯାଉ, ତେବେ ସଂସ୍କାର ମରି ତ ଯାଉଛି କିନ୍ତୁ ଜଳୁ ନାହିଁ। ଯେପରି ରାବଣକୁ କେବଳ ମାରୁ ନାହାନ୍ତି, ମାରିବା ପରେ ମଧ୍ୟ ଜଳାଉଛନ୍ତି, କାହିଁକି ନା ମାରିବା ପରେ ଶରୀର ତ ରହୁଛି ନା। ତେଣୁ ସେହିପରି ତୁମେମାନେ ଅମୃତ ବେଳାରେ ଯୋଗରେ ତ ବସୁଛ, କିନ୍ତୁ ଯୋଗ ଅଗ୍ନି ସ୍ୱରୂପ ବା ଜ୍ୱାଳା ସ୍ୱରୂପ କମ୍ ହେଉଛି। ମିଳନ ତ କରୁଛ, ବାର୍ତ୍ତାଳାପ ମଧ୍ୟ କରୁଛ, ନିଜ ଜୀବନର କଥାଗୁଡ଼ିକ ମଧ୍ୟ ଶୁଣାଉଛ, କିନ୍ତୁ ଲଗାତାର ଭାବରେ ଯୋଗ ଅଗ୍ନି ରୂପ ଧାରଣ କରିବା ଦରକାର। ତେବେ ସଂସ୍କାରଗୁଡ଼ିକୁ ମାରି ତ ଦେଉଛ, ସେଗୁଡ଼ିକ ମରି ବି ଯାଉଛନ୍ତି କିନ୍ତୁ ପୁଣି ମଝିରେ ମଝିରେ ଉଠି ପଡୁଛନ୍ତି, କିନ୍ତୁ ଯଦି ଜଳିଯିବ ତେବେ ତାର ନାମ ରୂପ ସମାପ୍ତ ହୋଇଯିବ। ତେଣୁ ଏବେ ସବୁ ପିଲା ବାର୍ତ୍ତାଳାପ କରିବା ସମୟରେ ମଧ୍ୟ କହୁଛନ୍ତି ଆମେ ଯେତିକି ଚାହୁଁଛୁ ସେତିକି ହେଉନାହିଁ। ତେଣୁ ବାପଦାଦା ଆଜି ଏହି ବିଷୟରେ ସୂଚିତ କରିଦେଉଛନ୍ତି, କାହିଁକି ନା ବିଶେଷ କରି ମହାବୀର ପିଲାମାନେ ହିଁ ମିଟିଂକୁ ଆସିଛନ୍ତି ଏବଂ ମଧୁବନ ନିବାସୀ ଅର୍ଥାତ୍ ମଧୁବନରେ କ'ଣ ଅଛି, ମଧୁବନ ଅର୍ଥାତ୍ ବାବା। ମଧୁବନ କହିବା ମାତ୍ରକେ ସମସ୍ତଙ୍କର କ'ଣ ମନେ ପଡ଼ିଯାଏ, ମଧୁବନର ବାବା। ତେଣୁ ମଧୁବନ ନିବାସୀଙ୍କୁ ବିଶେଷ କରି ଏହି କଥା ଉପରେ ଧ୍ୟାନ ଦେବା ଦରକାର ଯେ ମଧୁବନ କହିବା ଦ୍ୱାରା ମଧୁବନର ବାବା ମନେ ପଡୁଛନ୍ତି ତ। ମଧୁବନରେ ରହିବାବାଲାଙ୍କୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି, ମଧୁବନ ବାଲା ହାତ ଉଠାଅ, ବହୁତ ଅଛନ୍ତି, ଚାହେ ତଳେ ରହୁଥାନ୍ତି ଚାହେ ଉପରେ ରହୁଥାନ୍ତୁ, କିନ୍ତୁ ଆଜିର ସଭାରେ ମଧୁବନ ନିବାସୀ ସବୁଠାରୁ ଅଧିକ ଅଛନ୍ତି। ତେବେ ବାପଦାଦା ଖୁସି ହେଉଛନ୍ତି ଯେ ମଧୁବନ ନିବାସୀ ଏହି ଚମତ୍କାରୀ ନିଶ୍ଚିତ ଦେଖାଇବେ ଯେ ପ୍ରତ୍ୟେକ ମଧୁବନ ନିବାସୀଙ୍କର ଚେହେରାରୁ ଏବଂ ଚରିତ୍ରରୁ ବାବା ବାବା ହିଁ ଦେଖାଯାଉ, ବାଣୀ ଦ୍ୱାରା ବାବା ଦେଖାଯାଆନ୍ତୁ, କାହିଁକିନା ମଧୁବନରେ ଯଜ୍ଞ ସେବାର ବଳ ଏବଂ ଫଳ ବହୁତ ମିଳିଥାଏ। ଯଦିଓ ନେବାବାଲାଙ୍କ ଉପରେ ସବୁକିଛି ନିର୍ଭର କରୁଛି, କିନ୍ତୁ ମିଳୁଛି ନିଶ୍ଚିତ। ସଂସ୍କାରକୁ ଦେଖିବାରେ ବା ସଂସ୍କାରକୁ ମିଶାଇବାରେ ଆହୁରି ଅଧିକ ସବୁବେଳେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ବାପଦାଦାଙ୍କୁ ମଧୁବନର ପ୍ରତ୍ୟେକ ସନ୍ତାନ ପ୍ରତି ବିଶେଷ ସ୍ନେହ ରହିଛି, କାହିଁକି ଜାଣିଛ, ବାବାଙ୍କ ଦ୍ୱାରା ସ୍ଥାପନ ହୋଇଥିବା ଯଜ୍ଞର ସେବାକୁ ନିଜକୁ ସମର୍ପଣ କରିଛନ୍ତି। ମଧୁବନ ନିବାସୀମାନଙ୍କୁ ଗୋଟିଏ ତ ନିଜର ପୁରୁଷାର୍ଥର ଫଳ ମିଳୁଛି ଏବଂ ଦ୍ୱିତୀୟରେ ମଧୁବନକୁ ଆସୁଥିବା ଚାହେ ବ୍ରାହ୍ମଣ ହୋଇଥାନ୍ତୁ ବା ନୂଆ ଆତ୍ମା ହୋଇଥାନ୍ତୁ ସେମାନଙ୍କର ସେବାର ମଧ୍ୟ ଫଳ ମିଳୁଛି। ଯଜ୍ଞ ସେବା ଅଟେ ନା, ସାଧାରଣ ସେବା ତ ନୁହେଁ ନା, ସେଥିପାଇଁ ଯଜ୍ଞ ସେବାର ଅତିରିକ୍ତ ପୁଣ୍ୟ ମଧ୍ୟ ପ୍ରାପ୍ତ ହେଉଛି। ଯଦି କେହି ବି ମଧୁବନ ନିବାସୀ ବାପଦାଦାଙ୍କ ଶ୍ରୀମତ ଅନୁସାରେ ଅମୃତ ବେଳାଠାରୁ ରାତି ପର୍ଯ୍ୟନ୍ତ ଶ୍ରୀମତ ଅନୁସାରେ ଚାଲୁଛି ତେବେ ତାଙ୍କୁ ମଧ୍ୟ ଅତିରିକ୍ତ ପୁଣ୍ୟର ଫଳ ନିଶ୍ଚିତ ମିଳୁଛି। ଯଦିଓ ଏହି କଥା ମଧୁବନ ବାଲା ନିଜେ ଜାଣିଥାନ୍ତୁ କି ନ ଜାଣିଥାନ୍ତୁ, ଏଥିପ୍ରତି ବେପରୁଆ ରହୁଥାନ୍ତୁ, ତେବେ ବି ମଧୁବନର ସେବାର ପୁଣ୍ୟ ନିଶ୍ଚିତ ମିଳୁଛି। ତେବେ ମଧୁବନ ନିବାସୀ ହେବା ମଧ୍ୟ ସାଧାରଣ କଥା ନୁହେଁ, ଚାହେ ଯିଏ ଯେପରି ବି କାମ କରୁଥାଉ, ଯଦିଓ ସଫାଇ କାମ ମଧ୍ୟ କରୁଥାଉ, କିନ୍ତୁ ଏହିଭଳି ସାଧାରଣ କାମର ମଧ୍ୟ ପୁଣ୍ୟ ବହୁତ ମିଳୁଛି, କାହିଁକିନା ବାବାଙ୍କ ଦ୍ୱାରା ରଚାଯାଇଥିବା ଯଜ୍ଞ ଅଟେ। ଏହି ଯଜ୍ଞରୁ ହିଁ ମଧୁବନରୁ ହିଁ ସମସ୍ତଙ୍କୁ ପରମାତ୍ମ ସ୍ନେହ ପ୍ରାପ୍ତ ହେଉଛି, ସେଥିପାଇଁ ମଧୁବନ ବ୍ୟତୀତ ଅନ୍ୟ କେଉଁଠାରେ ମଧ୍ୟ ବାବା ଆସିନଥାନ୍ତି। ମଧୁବନର ଏହିଭଳି ବାବାଙ୍କର ଆସିବାର, ମିଶିବାର ଏବଂ ମିଶାଇବାର ପାର୍ଟ ଡ୍ରାମା ଅନୁସାରେ ନିର୍ଦ୍ଧାର୍ଯ୍ୟ ଅଟେ। ତେଣୁ ପ୍ରତ୍ୟେକ ମଧୁବନ ନିବାସୀ ନିଜ ନିଜର ପୁଣ୍ୟର ଖାତାକୁ ଜାଣ, ଭଲ ଭାବରେ ଚିହ୍ନ ଏବଂ ମହାନ ପ୍ରାପ୍ତିର ସ୍ୱରୂପ ହୁଅ। ଯାହା ବି ହେଉଛି ତୁମର କାମ ହେଲା ବଡ଼ମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା, ପହଞ୍ଚାଇ ଦେବା ଅର୍ଥାତ୍ ଦିଲରୁ ବାହାର କରିଦେବା। ତୁମର ଦାୟିତ୍ୱ ସମାପ୍ତ ହୋଇଗଲା। ଯଦି ତୁମେ ଭାବୁଛ କି ତ ହେଲା ନାହିଁ, କିଛି ତ ହେଲା ନାହିଁ, କିନ୍ତୁ ତୁମର କୌଣସି ପାପ ହେବ ନାହିଁ, ଯାହାର ଦାୟିତ୍ୱ ତାର ପାପ ହେବ, ତୁମେ ନିଶ୍ଚିନ୍ତ ରୁହ, ଉପରକୁ ଦେଇଦେବା ତୁମର କାମ। କିନ୍ତୁ କ'ଣ ହେଲା, କାହିଁକି ନହେଲା, ଏଭଳି କାହିଁକି ନହେଲା, ସେଭଳି କାହିଁକି ନହେଲା, ଏଇଭଳି ଭାବିବାର ତୁମର କୌଣସି ଆବଶ୍ୟକତା ନାହିଁ। ବରଂ ଏଥିରେ ଆହୁରି ତୁମର ବ୍ୟର୍ଥ ସଂକଳ୍ପ ଚାଲିବ। ତୁମକୁ ଯେଉଁ ଦାୟିତ୍ୱ ମିଳିଛି ତୁମେ ତାକୁ କର, ବଡ଼ଙ୍କ ପାଖରେ ପହଞ୍ଚାଇ ଦିଅ। କିନ୍ତୁ ପହଞ୍ଚାଇବା ମଧ୍ୟ ରୀତି ଅନୁସାରେ ହେବା ଦରକାର। ତୁମେ ମଧୁବନ ନିବାସୀ ବ୍ରାହ୍ମଣ ଅଟ, ନିଜର ପଦକୁ ଜାଣି ଏଭଳି କର୍ତ୍ତବ୍ୟ କର ଯାହାକି ତୁମର କର୍ତ୍ତବ୍ୟକୁ ଶୁଣି ସମସ୍ତେ ସେଥିରୁ ଶିକ୍ଷା ଗ୍ରହଣ କରିବେ। ମଧୁବନ ନିବାସୀଙ୍କ ପ୍ରତି ସମସ୍ତଙ୍କର ଭାବନା ରହିଛି, ତେଣୁ ଏହିଭଳି ଭାବନା ରଖିବା ବାଲାଙ୍କୁ ଭାବନାର ଫଳ ଦେଖାଅ। ବାପଦାଦା ଜାଣିଛନ୍ତି ଯେ ମଧୁବନ ବାଲାଙ୍କ ଭିତରେ କେହି କେହି ପିଲା ବହୁତ ମର୍ଯ୍ୟାଦା ପୂର୍ବକ ସ୍ୱପୁରୁଷାର୍ଥୀ ହୋଇ ବାବାଙ୍କର ସ୍ନେହୀ ହୋଇ ସହଯୋଗ ଦେବାବାଲା ପିଲାମାନେ ମଧ୍ୟ ଅଛନ୍ତି। କିନ୍ତୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ବାପଦାଦା ମଧୁବନ ନିବାସୀଙ୍କ ଠାରୁ କ'ଣ ଚାହୁଁଛନ୍ତି, ମଧୁବନ ନିବାସୀ ବାବାଙ୍କର ସବୁ ସନ୍ତାନ ଯଜ୍ଞ ସ୍ନେହୀ ସହଯୋଗୀ ହୋଇ ନିଜର ଚାଲିଚଳନ ଦ୍ୱାରା ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅନ୍ତୁ ଯେ ଆମେ ମଧୁବନ ନିବାସୀମାନଙ୍କର କେତେ ବଡ଼ ଭାଗ୍ୟ ଅଟେ। ଏହିଭଳି ନିଜର ଭାଗ୍ୟକୁ ପ୍ରସିଦ୍ଧ କର, କାହିଁକିନା ଯଜ୍ଞ ନିବାସୀ ଅଟେ। ତେବେ ପରମାତ୍ମା ପ୍ରଥମେ କ'ଣ ରଚନା କରିଛନ୍ତି, ଯଜ୍ଞ ରଚନା କରିଛନ୍ତି ନା, ଏବଂ ମଧୁବନର ଧରଣୀ ଯଜ୍ଞ ପାଇଁ ନିମିତ୍ତ ଅଟେ। ଜାଣିଛୁ ନା ମଧୁବନର ମହିମାକୁ, ଯେଉଁମାନେ ଜାଣିଛନ୍ତି ସେମାନେ ହାତ ଉଠାଅ। ବାପଦାଦା ଏଠାରେ ସାମ୍ନାରେ ଥିବା ଟିଭିରେ ଦେଖୁଛନ୍ତି, ଆଚ୍ଛା ବହୁତ ଭଲ। ଏଠାକୁ ଯେଉଁ ସବୁ ନିମିତ୍ତ ହୋଇଥିବା ପିଲାମାନେ ଆସିଛନ୍ତି ସେମାନଙ୍କୁ ଦେଖି ବାପଦାଦା ଖୁସି ହେଉଛନ୍ତି। ଏମିତି ତ ସମସ୍ତେ ଏଥିପ୍ରତି ଧ୍ୟାନ ଦେଉଛନ୍ତି, କିନ୍ତୁ ଆହୁରି ଅଧିକ ଧ୍ୟାନ ଦେଇ ସମସ୍ତଙ୍କୁ ସନ୍ତୁଷ୍ଟ କର, ଯାହାଦ୍ୱାରା ବିଶ୍ୱର ଆତ୍ମାମାନଙ୍କର ପାଖରେ ସନ୍ତୁଷ୍ଟତାର କିରଣ ପହଞ୍ଚିଯିବ। ଏହି କାର୍ଯ୍ୟ ମଧ୍ୟ ନିମିତ୍ତ ଆତ୍ମାମାନଙ୍କୁ କରିବାକୁ ହେବ। ଯେଉଁମାନେ ନିମିତ୍ତ ଅଛନ୍ତି ସେମାନଙ୍କୁ ନିଜ ନିଜର ସହଯୋଗୀମାନଙ୍କର ସଂସ୍କାରକୁ ପରିବର୍ତ୍ତନ କରାଇବାରେ ଟିକିଏ ମେହନତ କରିବାକୁ ପଡ଼ିବ। ସେବା କରାଉଛ, ରହିବାର ଖାଇବା ପିଇବାର ବ୍ୟବସ୍ଥା ଅଧିକାଂଶ ସେଣ୍ଟର ଦେଉଛନ୍ତି, କିନ୍ତୁ ସେମାନଙ୍କର ଭିତରେ ଏଭଳି ଶକ୍ତି ଭରିଦିଅ ଯାହାକି ବାବାଙ୍କଠାରୁ ଶକ୍ତି ନେଇ ତୁମର ସେବାସ୍ଥାନର ବାୟୁମଣ୍ଡଳକୁ ଏଭଳି ରଖନ୍ତୁ ଯାହାକି ଆଗନ୍ତୁକମାନଙ୍କୁ ପ୍ରଥମରୁ ହିଁ ବାୟୁମଣ୍ଡଳର ଆକର୍ଷଣ ଅନୁଭବ ହେଉ। କାହିଁକିନା ଆଜିକାଲି ସମସ୍ତେ ଏହି କଥା ଚାହୁଁଛନ୍ତି ଯେ ଏଭଳି କୌଣସି କାର୍ଯ୍ୟ ହେଉ ଯାହାକି ଆସିବା ମାତ୍ରକେ କିଛି ନୂଆ ଅନୁଭବ ହେଉ, ଦେଖିବାର ମଧ୍ୟ କିଛି ଅନୁଭବ ହେଉ, ଶୁଣିବାର ମଧ୍ୟ ଅନୁଭବ ହୋଇଥାଏ, ଯୋଗର ମଧ୍ୟ ଅନୁଭବ ହୋଇଥାଏ, କିନ୍ତୁ ବାୟୁମଣ୍ଡଳର ମଧ୍ୟ ଅନୁଭବ ହେଉ। ତେଣୁ ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ, ଏହା ସେମାନଙ୍କର ବିଶେଷ ସେବା ଅଟେ। ନିଜେ ଯଦି ଯୋଗଯୁକ୍ତ ହୋଇ ବାୟୁମଣ୍ଡଳ ଭିତରେ ଠିକ୍ ସ୍ଥିତିରେ ରହିବେ ତେବେ ସେମାନଙ୍କର ପ୍ରଭାବ ସେବାସ୍ଥାନ ଉପରେ ଆପେ ଆପେ ପଡ଼ିବ। ଯେପରି ବାପଦାଦା ବା ବଡ଼ ବଡ଼ ନିମିତ୍ତ ଆତ୍ମାମାନଙ୍କର ବାୟୁମଣ୍ଡଳ ଭାଇବ୍ରେସନର ପ୍ରଭାବ ପଡୁଛି ନା, ବାପଦାଦାଙ୍କ ଆସିବା ସମୟରେ ବାୟୁମଣ୍ଡଳ ବଦଳି ଯାଉଛି ନା, ତେଣୁ ପ୍ରତ୍ୟେକ ପିଲାଙ୍କୁ ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କରିବାକୁ ହେବ। କାହିଁକିନା ଏବେ ଯଦି ନିଜର ସେବାସ୍ଥାନର ବାୟୁମଣ୍ଡଳକୁ ପରିବର୍ତ୍ତନ କରିବ ତେବେ ଯାଇ ସଂସାରର ବାୟୁମଣ୍ଡଳ ବଦଳିବ। ତୁମର ସେବାସ୍ଥାନ ଅର୍ଥାତ୍ ସେବା କେନ୍ଦ୍ର ହିଁ ନିମିତ୍ତ ହେବ। ପୁରୁଷାର୍ଥ ମଧ୍ୟ କରୁଛ, ଲକ୍ଷ୍ୟ ମଧ୍ୟ ରଖିଛ, କିନ୍ତୁ ସେହି ଲକ୍ଷ୍ୟକୁ ଆହୁରି ଶକ୍ତିଶାଳୀ କର। ଯାହାକୁ ବି ଦେଖନ୍ତୁ ଆଜିକାଲି ଲୋକମାନେ ତୁମ ଚେହେରାରୁ ଭାଇବ୍ରେସନ ଅର୍ଥାତ୍ ମନୋବୃତ୍ତିରୁ ସବୁ ଜାଣିପାରୁଛନ୍ତି, କାହିଁକିନା ଆସୁରୀ ଶକ୍ତିର ମଧ୍ୟ ପ୍ରଭାବ ସେମାନଙ୍କ ବୁଦ୍ଧିରେ ରହିଛି, ଜ୍ଞାନର ମଧ୍ୟ ପ୍ରଭାବ ଅଛି। ସେଥିପାଇଁ ଯେଉଁମାନେ ବି ମିଟିଂରେ ଆସିଛ ଏହା ସମସ୍ତଙ୍କର ଦାୟିତ୍ୱ, ନଚେତ ମିଟିଂରେ ନାମ କାହିଁକି ଦେଇଛ, ସାହସ ଅଛି ନା, ତେବେ ତ ତୁମର ନାମ ରହିଛି ନା, ସେଥିପାଇଁ ନିଜର କର୍ତ୍ତବ୍ୟକୁ ପ୍ରତ୍ୟକ୍ଷ କର। କରିବାକୁ ମଧ୍ୟ ଚାହୁଁଛ ବାପଦାଦା ଜାଣିଛନ୍ତି, କରିବାକୁ ମଧ୍ୟ ଚେଷ୍ଟା କରୁଛ, କିନ୍ତୁ ସେହି ଚେଷ୍ଟାକୁ ଆଉ ଟିକେ ବଢ଼ାଅ। ବୁଝିପାରିଲ, ଏବେ ବାପଦାଦା ସମସ୍ତଙ୍କର ଫଳାଫଳ ଦେଖିବାକୁ ଚାହୁଁଛନ୍ତି। ମଧୁବନ ନିବାସୀ ହୁଅନ୍ତୁ ବା ମିଟିଂ ବାଲା ହୁଅନ୍ତୁ, ସମସ୍ତଙ୍କର ଫଳାଫଳ ଦେଖିବାକୁ ଚାହୁଁଛନ୍ତି। ଜଗଦମ୍ବାଙ୍କର ଯେଉଁ ବିଶେଷ ପୁରୁଷାର୍ଥ ଥିଲା ବାବାଙ୍କର କହିବା ଏବଂ ଜଗଦମ୍ବାଙ୍କର କରିବା, ତୁମର ଦିଦିଙ୍କର ମଧ୍ୟ ସେହି ଶବ୍ଦ ଥିଲା, ଅବ ଘର ଚଲନା ହେ, ଅବ ଘର ଚଲନା ହେ। ତୁମ ଦାଦୀଙ୍କର ମଧ୍ୟ ଏହି ସଂକଳ୍ପ ଥିଲା, ଏବେ କର୍ମାତୀତ ହେବାକୁ ପଡିବ, କର୍ମାତୀତ ହେବାର କ୍ଲାସ କରାଇବା, କର୍ମାତୀତର ଉମଙ୍ଗ ଉତ୍ସାହ ଭରିବା। ତୁମର ପାଣ୍ଡବମାନେ ଯେଉଁମାନେ ଚାଲିଗଲେଣି ସେମାନଙ୍କର ମଧ୍ୟ ଦିଲ ଭିତରେ ଏହି ସଂକଳ୍ପ ଥିଲା ଯେ ପାଣ୍ଡବମାନଙ୍କୁ ବିଜୟୀ କୁହାଯାଏ, ତେଣୁ ପାଣ୍ଡବମାନଙ୍କର ମଧ୍ୟ ଏହି ଲକ୍ଷ୍ୟ ଥିଲା ଯେଉଁଭଳି ଗାୟନ ରହିଛି ବିଜୟୀ ପାଣ୍ଡବ, ତେବେ ପାଣ୍ଡବ ଶବ୍ଦ କହିବା ମାତ୍ରେ କଣ ମନେ ପଡ଼େ? ବିଜୟୀ। ଯଦିଓ ଅକ୍ଷୁଣୀ ସେନା ସମ୍ମୁଖରେ ଥିଲେ ତେବେ ବି ପାଣ୍ଡବ ଶବ୍ଦ କହିବା ଦ୍ୱାରା ବିଜୟ ମନେ ପଡ଼ିଥାଏ। ପାଣ୍ଡବ ପାଞ୍ଚ ଜଣ ହେଲେ ମଧ୍ୟ ବିଜୟୀ। ଯେପରି ବି ବାୟୁମଣ୍ଡଳ ହୋଇଥାଉ, ଅକ୍ଷୁଣୀ ସେନା ଭଳି ବାୟୁମଣ୍ଡଳ ଥିଲା, କିନ୍ତୁ ପାଣ୍ଡବମାନେ ପାଣ୍ଡବ ପତିଙ୍କର ଶ୍ରୀମତ ଅନୁସାରେ ଚାଲି ବିଜୟୀ ହେଲେ ଏବଂ ବିଜୟକୁ ପ୍ରସିଦ୍ଧ କରିଲେ। ଏବେ ସେହି ପାଣ୍ଡବମାନେ ବିଜୟୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ବିଜୟୀ କରିବେ। ତେଣୁ ପାଣ୍ଡବମାନଙ୍କୁ ଦେଖି ବାପଦାଦା ଖୁସି ହେଉଛନ୍ତି। ତେବେ କେଉଁ କଥା ପାଇଁ ଖୁସି ହେଉଛନ୍ତି ଜାଣିଛ? ଶକ୍ତିମାନଙ୍କର ସାଥୀ ଅଟନ୍ତି, ଶକ୍ତିମାନଙ୍କୁ ସହଯୋଗ ଦେଇ ଆଗକୁ ବଢ଼ାଇବାରେ ସାଥୀ ଅଟ। ବାବା ଯେପରି ଶକ୍ତିମାନଙ୍କୁ ଶିବଶକ୍ତିର ମନ୍ତ୍ର ଦେଇ ଯୁଗଳ କରିଛନ୍ତି, ସେହିପରି ପାଣ୍ଡବମାନେ ମଧ୍ୟ ଶକ୍ତିମାନଙ୍କୁ ଯେଉଁ ବିଶେଷତା ପାଣ୍ଡବମାନଙ୍କ ପାଖରେ ଅଛି ସେହିସବୁ ବିଶେଷତା ଗୁଡ଼ିକରେ ଶକ୍ତିମାନଙ୍କୁ ସହଯୋଗ ଦେଇ ଆଗରେ ରଖିବାର ବହୁତ ଭଲ ଅଟ ଏବଂ ସର୍ବଦା ଭଲରୁ ଭଲ ହୋଇ ଆଗକୁ ବଢ଼ିବା ବାଲା ଅଟ। ବାପଦାଦା ଆଜି ତୁମମାନଙ୍କର ସ୍ନେହକୁ ଦେଖି ତୁମ ସମସ୍ତଙ୍କୁ ସ୍ନେହର ହାର ପିନ୍ଧାଉଛନ୍ତି। ତୁମେମାନେ ମଧ୍ୟ ସମସ୍ତଙ୍କୁ ସ୍ନେହ ଏବଂ ସହଯୋଗର ହାର ପିନ୍ଧାଅ। ବାହୁର ହାର ନୁହେଁ, ମନ ଭିତରେ ସହଯୋଗ ଦେବାର ହାର ପିନ୍ଧାଅ। ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି ସବୁ ପିଲାଙ୍କର ପକେଟରେ ସହଯୋଗ ଦେବାର ନୋଟ ଅର୍ଥାତ୍ ଧନ ରହିବା ଦରକାର। ତେଣୁ କାହାର ଭୁଲକୁ ନୋଟ କର ନାହିଁ ଅର୍ଥାତ୍ ଦେଖ ନାହିଁ, କିନ୍ତୁ ସହଯୋଗ ରୂପକ ନୋଟରେ ପକେଟ ଭରପୁର ରହିଥିବା ଦରକାର। ଯେଉଁଠି ବି ଦେଖୁଛ ସହଯୋଗ ଦରକାର, ତେବେ ସହଯୋଗର ନୋଟ ଦେଇଦିଅ। କଣ ଅଛି ତ ପକେଟରେ? ସହଯୋଗର ନୋଟ ଅଛି, ଭରପୁର ଅଛି, ପକେଟ ଭରପୁର ଅଛି, ଖାଲି ନାହିଁ ତ? ତୁମେ ସହଯୋଗର ନୋଟ ଦିଅ ଏବଂ ସେମାନେ ତୁମକୁ ଆଶୀର୍ବାଦର ହାର ପିନ୍ଧାଇବେ। ତୁମମାନଙ୍କର ଆଡଭାନ୍ସ ପାର୍ଟିର ବିଶେଷ ଆତ୍ମାମାନେ ଏବଂ ସୂକ୍ଷ୍ମବତନ ନିବାସୀ ବାବା ତୁମମାନଙ୍କୁ ଅପେକ୍ଷା କରିଛନ୍ତି। ସେମାନଙ୍କର ସଂକଳ୍ପ ତୁମ ପାଖରେ ପହଞ୍ଚୁଛି। ସେମାନେ ତାରିଖ ମାଗୁଛନ୍ତି। ତୁମର ବଡ଼ ବଡ଼ ଦାଦୀମାନେ ଏବଂ ଦିଦିମାନେ ତାରିଖକୁ ଅପେକ୍ଷା କରିଛନ୍ତି। କଣ ସେମାନଙ୍କୁ ତାରିଖ ଶୁଣାଇବ ତ? ଶୁଣାଇବେ? ପ୍ରଥମ ଧାଡ଼ିବାଲା କୁହ ତାରିଖ ଦେବ, କହିବ ଟିକେ ଅପେକ୍ଷା କର ଏବଂ ଦେଖ କଣ ହେଉଛି। ଏଥିରେ ପ୍ରତ୍ୟେକଙ୍କୁ କଣ କରିବାର ଅଛି? ସମସ୍ତେ ନିଜ ନିଜର ବାକି ରହିଥିବା ସଂସ୍କାର ଗୁଡ଼ିକୁ ଦାହ ସଂସ୍କାର କରିଦିଅ, ତାହାହେଲେ ସମୟ ପାଖେଇ ଆସିବ। ସମୟକୁ ପାଖକୁ ଆଣିବାର ଏହା ହିଁ ବିଧି ଅଟେ। ରହିଯାଇଥିବା ସଂସ୍କାର ଗୁଡ଼ିକ ହିଁ ସବୁ ପ୍ରକାରର ବିଘ୍ନ ସୃଷ୍ଟି କରୁଛନ୍ତି। ତେବେ ଆଗକୁ ଯେତେବେଳେ ମିଳନ ଋତୁ ଆରମ୍ଭ ହେବ, ଏବେ ତ ବହୁତ ଦିନ ମଝିରେ ରହିଛି, ପ୍ରତିଦିନ କୌଣସି ନା କୌଣସି ସଂସ୍କାରର ସଂସ୍କାର କରିଦିଅ। ଗୋଟିଏ ଗୋଟିଏ କରି ସଂସ୍କାର କରିଚାଲୁ, ଏତେ ଦିନ ଅଛି ନା। ତେଣୁ କେଉଁମାନେ କହୁଛ ଆଗ ସିଜିନକୁ ଯେତେବେଳେ ବାପଦାଦା ଆସିବେ ସେତେବେଳେ ଆମେ ହାତ ଉଠାଇବୁ ଯେ ଆମର ସଂସ୍କାର ଗୁଡ଼ିକର ସଂସ୍କାର ହୋଇଯାଇଛି, ସେମାନେ ଏବେ ହାତ ଉଠାଅ। ହୋଇଗଲା ହୋଇଗଲା କହିବ ତ? ହାତ ତ ଉଠାଉଛ। ବାପଦାଦା ମଧ୍ୟ ଆଗକୁ ବହୁତ 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 ଅଭିନନ୍ଦନ ଦେଉଛନ୍ତି। ଆଚ୍ଛା, ଆଜିର ବରଦାନ ଆଳସ୍ୟର ଭିନ୍ନ ରୂପକୁ ସମାପ୍ତ କରି ସର୍ବଦା ଉଲ୍ଲାସରେ ଅର୍ଥାତ୍ ଅତ୍ୟନ୍ତ ଆନନ୍ଦିତ ଅବସ୍ଥାରେ ରହୁଥିବା ତୀବ୍ର ପୁରୁଷାର୍ଥୀ ଭାବ। ଆଳସ୍ୟର ଭିନ୍ନ ଭିନ୍ନ ରୂପକୁ ସମାପ୍ତ କରି ସର୍ବଦା ଉଲ୍ଲାସରେ ଅର୍ଥାତ୍ ଅତ୍ୟନ୍ତ ଆନନ୍ଦିତ ଅବସ୍ଥାରେ ରହୁଥିବା ତୀବ୍ର ପୁରୁଷାର୍ଥୀ ଭାବ। ବର୍ତ୍ତମାନ ସମୟରେ ଭିନ୍ନ ଭିନ୍ନ ପ୍ରକାରରେ ଆଳସ୍ୟ ରୂପରେ ମାୟାର ଆକ୍ରମଣ ହେଉଛି। ଏହି ଆଳସ୍ୟ ମଧ୍ୟ ଏକ ବିଶେଷ ବିକାର ଅଟେ। ଏହାକୁ ସମାପ୍ତ କରିବା ପାଇଁ ସର୍ବଦା ଅତି ଆନନ୍ଦରେ ରୁହ। ଯେତେବେଳେ ରୋଜଗାର କରିବାର ଆନନ୍ଦ ଥାଏ ସେତେବେଳେ ଆଳସ୍ୟ ସମାପ୍ତ ହୋଇଯାଏ। ସେଥିପାଇଁ କେବେ ବି ଉଲ୍ଲାସକୁ କମ୍ କର ନାହିଁ, ଦେଖିବି କରିବି କରି ହିଁ ଦେବି ହୋଇଯିବ। ଏସବୁ ହେଲା ଆଳସ୍ୟର ଲକ୍ଷଣ। ଏହିଭଳି ଆଳସ୍ୟରେ ରହୁଥିବା ପିଲାମାନେ ନିଜର ଦୁର୍ବଳ ସଂକଳ୍ପ ଗୁଡ଼ିକୁ ସମାପ୍ତ କରି ଏହି କଥା ଭାବ ଯେ ମୋତେ ଯାହା କରିବାର ଅଛି, ଯେତିକି କରିବାର ଅଛି, ଏବେ ହିଁ କରିବାକୁ ହେବ, ତେବେ କୁହାଯିବ ତୀବ୍ର ପୁରୁଷାର୍ଥୀ। ଆଜିର ସ୍ଲୋଗାନ ସଚ୍ଚା ସେବାଧାରୀ ସେହିମାନେ ଅଟନ୍ତି ଯେଉଁମାନଙ୍କର ଭାବିବା ଏବଂ କହିବା ସମାନ ହୋଇଥିବ। ସଚ୍ଚା ସେବାଧାରୀ ସେହିମାନେ ଅଟନ୍ତି ଯେଉଁମାନଙ୍କର ଭାବିବା ଏବଂ କହିବା ସମାନ ହୋଇଥିବ। ଅବ୍ୟକ୍ତ ଇସାରା ଏହି ମାସର ଥିମ୍ ଅପବିତ୍ରତାର ବିଜୟକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। ଆଜିର ପଏଣ୍ଟ ପବିତ୍ରତାର ଜ୍ୟୋତି ସର୍ବଦା ଶ୍ରେଷ୍ଠରୁ ଶ୍ରେଷ୍ଠ ରୂପରେ ଜଳୁଥାଉ, ଟିକିଏ ବି ହଲଚଲରେ ନ ଆସୁ, ସର୍ବଦା ଅଚଳ ରହିଥାଉ। ତେବେ ପବିତ୍ରତାର ଜ୍ୟୋତି ଯେତିକି ଅଚଳ ହୋଇଥିବ ସେତିକି ସହଜରେ ସମସ୍ତେ ବାବାଙ୍କୁ ଚିହ୍ନି ପାରିବେ ଏବଂ ପବିତ୍ରତାର ଜୟ ଜୟକାର ହେବ। ସେଥିପାଇଁ ପବିତ୍ରତାର ବ୍ୟକ୍ତିତ୍ୱକୁ ସର୍ବଦା ଜାଗ୍ରତ ରୂପରେ ସ୍ମୃତିରେ ରଖ, କାରଣ ସ୍ମୃତି ହିଁ ସମର୍ଥିର ଆଧାର ଅଟେ ଏବଂ ଯେଉଁଠି ସମର୍ଥି ଅଛି ସେଠାରେ ମାୟା ଆସିପାରିବ ନାହିଁ। ସମର୍ଥ ଆତ୍ମା ପାଖକୁ ମାୟା ଆସିବା ଅସମ୍ଭବ ଅଟେ। ପବିତ୍ରତାର ଜ୍ୟୋତି ସର୍ବଦା ଶ୍ରେଷ୍ଠରୁ ଶ୍ରେଷ୍ଠ ରୂପରେ ଜଳୁଥାଉ, ଟିକିଏ ବି ହଲଚଲ ନ ଆସୁ, ସର୍ବଦା ଅଚଳ ରହିଥାଉ, ତେବେ ପବିତ୍ରତାର ଜ୍ୟୋତି ଯେତିକି ଅଚଳ ହୋଇଯିବ ସେତିକି ସହଜରେ ସମସ୍ତେ ବାବାଙ୍କୁ ଚିହ୍ନି ପାରିବେ ଏବଂ ପବିତ୍ରତାର ଜୟ ଜୟକାର ହେବ। ସେଥିପାଇଁ ପବିତ୍ରତାର ବ୍ୟକ୍ତିତ୍ୱକୁ ସର୍ବଦା ଜାଗ୍ରତ ରୂପରେ ସ୍ମୃତିରେ ରଖ, କାରଣ ସ୍ମୃତି ହିଁ ସମର୍ଥିର ଆଧାର ଅଟେ ଏବଂ ଯେଉଁଠି ସମର୍ଥି ଅଛି ସେଠାରେ ମାୟା ଆସିପାରିବ ନାହିଁ। ସ୍ମୃତିରୁ ସମର୍ଥି, ସମର୍ଥିରୁ ମାୟାଜିତ, ସମର୍ଥ ଆତ୍ମା ପାଖକୁ ମାୟା ଆସିବା ଅସମ୍ଭବ ଅଟେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।